ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ତିମୁର ଲିସ୍ତେର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. 109 ଅଧିକ ଅମଳକ୍ଷମ, ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକ ତତ୍ତ୍ୱଯୁକ୍ତ ଫସଲ ପ୍ରଜାତିର ଆଜି ଉନ୍କୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ୱାଇନାଡ୍ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ. ନିଜ ପଦରୁ ଇସ୍ତଫା ପ୍ରଦାନ କଲେ ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଓବାଇଦୁଲ ହାସଲ. ଏବଂ ଆଜି ଉଦ୍ଯାପିତ ହେଉଛି ପ୍ୟାରିସ୍ ଅଲମ୍ପିକ୍ସ. 39 ସ୍ୱର୍ଣ୍ଣ ସହ ମୋଟ 90 ପଦକ ପାଇ ଏପର୍ଯ୍ୟନ୍ତ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି ଚୀନ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତିମୋର ଲିସ୍ତେର ସର୍ବୋଚ୍ଚ ବେସାମରିକ ସମ୍ମାନ ଗ୍ରାଣ୍ଡ କଲାର ଅଫ୍ ଦି ଅର୍ଡର ଅଫ୍ ତିମୋର ଲିସ୍ତେ ସମ୍ମାନରେ ସମ୍ମାନିତ କରାଯାଇଛି. ରାଷ୍ଟ୍ରପତି ଜୋସ୍ ରାମୋସ୍ ହୋର୍ତ୍ତା ରାଷ୍ଟ୍ରପତି ମୁର୍ମୁଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି. ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ସମ୍ମାନ ପାଇ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି. ଏକ ଅନୌପଚାରିକ ସାର୍ବଜନୀନ କଥୋପକଥନ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ମୁର୍ମୁ କହିଥିଲେ, ତିମୋର ଲିସ୍ତେର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପ୍ରଶଂସନୀୟ. ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟ ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ପ୍ରତିପାଦିତ କରୁଛନ୍ତି ବୋଲି ସେ କହିଥିଲେ. ରାଷ୍ଟ୍ରପତି ହୋର୍ତ୍ତା ରାଷ୍ଟ୍ରପତି ମୁର୍ମୁଙ୍କୁ ପ୍ରଶଂସା କରି କହିଛନ୍ତି, ସାଧାରଣ ପୃଷ୍ଠଭୂମିରୁ ସର୍ବବୃହତ ଗଣତନ୍ତ୍ରର ରାଷ୍ଟ୍ରପତି ହେବା ଏକ ଅଭୂତପୂର୍ବ ସଫଳତା. ଗତ 20 ବର୍ଷ ମଧ୍ୟରେ 400 ନିୟୁତ ଲୋକଙ୍କୁ ଦାରିଦ୍ର୍ୟର ସ୍ତରରୁ ଉପରକୁ ଉଠାଇବା ଏକ ପ୍ରଶଂସାଯୋଗ୍ୟ କାର୍ଯ୍ୟ ବୋଲି ସେ କହିଥିଲେ. ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ସେ ଏହି ଅବସରରେ ଭାରତର ସହାୟତା ଲୋଡ଼ିଥିଲେ. ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପଦ ପାଇଁ ଭାରତର ଦାବିକୁ ତିମୋର ଲିସ୍ତେ ସମର୍ଥନ କରେ ବୋଲି ରାଷ୍ଟ୍ରପତି ହୋର୍ତ୍ତା କହିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ 109 ଅଧିକ ଅମଳକ୍ଷମ, ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକ ତତ୍ତ୍ୱଯୁକ୍ତ ଫସଲ ପ୍ରଜାତିର ଉନ୍କୋଚନ କରିବେ. ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକଙ୍କ ସହ ମଧ୍ୟ ଆଲୋଚନା କରିବେ. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଫସଲ ମଧ୍ୟରେ 34 କ୍ଷେତ ଫସଲ ଏବଂ 27 ଉଦ୍ୟାନ କୃଷି ଫସଲ ରହିଛି. କ୍ଷେତ ଫସଲ ମଧ୍ୟରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ଫାଇବର ସମେତ ବିଭିନ୍ନ ଶସ୍ୟର ବିହନ ରହିଛି. ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ବୃକ୍ଷରୋପଣ ଫସଲ, କନ୍ଦମୂଳ, ମସଲା, ଫୁଲ ଏବଂ ଔଷଧୀୟ ବୃକ୍ଷ ରହିଛି ବୋଲି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି. କେରଳ ୱାଇନାଡ୍ ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିପର୍ଯ୍ୟୟକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି. ସେ କହିଛନ୍ତି, ଏହି ଦୁଃଖଦ ଘଟଣା ଘଟିବା ପରଠାରୁ ପରିସ୍ଥିତି ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରୟାସ ଜାରି ରହିଛି. ପ୍ରଧାନମନ୍ତ୍ରୀ ଗତକାଲି ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ସମୀକ୍ଷା କରିଥିଲେ. ଏହି ଅବସରରେ ପୀଡ଼ିତ ଲୋକଙ୍କୁ ଭେଟି ପରିସ୍ଥିତି ନେଇ ଆଲୋଚନା କରିଥିଲେ. ଆକାଶମାର୍ଗରୁ ସର୍ଭେ ପରେ ପ୍ରଧାନମନ୍ତ୍ରୀ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି. ଏକ ସୁସ୍ଥ ଏବଂ ସୁଦୃଢ଼ ଗଣତନ୍ତ୍ର ପାଇଁ ଆଲୋଚନା ଓ ସହଯୋଗର ବାତାବରଣ ସୃଷ୍ଟି କରିବା ଉପରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଗୁରୁତ୍ୱ ଆରୋପ କରିଛନ୍ତି. ନୂଆଦିଲ୍ଲୀଠାରେ ଗତକାଲି ନବନିର୍ବାଚିତ ସାଂସଦଙ୍କ ଦୁଇଦିନିଆ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାବେ ଭାରତର ସ୍ଥିତି ଉପରେ ଆଲୋକପାତ କରି ସେ କହିଛନ୍ତି, ଗଣତାନ୍ତ୍ରିକ ଆଚରଣରେ ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖାଯିବା ଉଚିତ. ସଂସଦରେ ସଦସ୍ୟଙ୍କର କାର୍ଯ୍ୟ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱ ସମୀକ୍ଷା କରିଥାଏ ବୋଲି ସେ କହିଛନ୍ତି. ସମ୍ମାନ, ଶାଳୀନତା ଏବଂ ଶୃଙ୍ଖଳାର ସହ ଆଚରଣ ପ୍ରଦର୍ଶନ କରିବା ଉପରେ ଶ୍ରୀ ବିର୍ଲା ଗୁରୁତ୍ୱ ଆରୋପ କରିଥିଲେ. ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିବା ସଦସ୍ୟଙ୍କର ଦାୟିତ୍ୱ ବୋଲି ସେ କହିଥିଲେ. ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଫ୍ ସଂଶୋଧନ ବିଲ୍ 2024ର ସମୀକ୍ଷା ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି ଆଗାମୀ ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବ. ଏହି ମାମଲାରେ ପକ୍ଷ ରଖିବା ପାଇଁ ଆଗ୍ରହୀ ସଂଗଠନ ଏବଂ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି. ଯୁଗ୍ମ ସଂସଦୀୟ କମିଟି ମାମଲାର ଶୁଣାଣି ତାରିଖ ପ୍ରକାଶ କରିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି. ଏହା ଏକ ଭବିଷ୍ୟତ ଭିତ୍ତିକ ବିଲ୍ ଏବଂ ଏହା ମୁସଲମାନ ସମ୍ପ୍ରଦାୟର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଓବାଇଦୁଲ ହାସନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେଠାକାର ଆଇନ, ନ୍ୟାୟ ଓ ସଂସଦୀୟ ବ୍ୟାପାର ପରାମର୍ଶଦାତା ଆସିଫ୍ ନଜରୁଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଇସ୍ତଫାପତ୍ର ଆଇନ ମନ୍ତ୍ରଣାଳୟ ପାଖରେ ପହଞ୍ଚସାରିଛି, ରାଷ୍ଟ୍ରପତିଙ୍କ ନିକଟକୁ ଏହା ପଠାଯିବ। ସୁପ୍ରିମକୋର୍ଟ ପରିସରରେ ଗତକାଲି ଛାତ୍ରଛାତ୍ରୀ, ଆଇନଜୀବୀ ଏବଂ ସାଧାରଣ ଜନତା ଏକତ୍ରିତ ହୋଇ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ଇସ୍ତଫା ଦେବାକୁ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍ ହାସନ ଇସ୍ତଫା ଦେବାକୁ ନିଷ୍ପଭି ନେଇଥିଲେ। ବାଂଲାଦେଶର ରାଜଧାନୀ ଢାକା ଏବଂ ଉତ୍ତର ପୂର୍ବ ବନ୍ଦର ସହର ଛତ୍ରାଗ୍ରାମରେ ଗତକାଲି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବହୁ ସଂଖ୍ୟାରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଲି ଯୋଗୁଁ ଶାହବାଗଠାରେ ତିନି ଘଣ୍ଟାରୁ ଅଧିକ ସମୟ ସଡ଼କ ଯାତାୟତ ବନ୍ଦ ରହିଥିଲା। ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ କେନ୍ଦ୍ର ଏବଂ ମନ୍ଦିରଗୁଡ଼ିକୁ ଭଙ୍ଗାରୁଜା କରାଯାଉଥିବା ପରିପ୍ରେକ୍ଷୀରେ ସେମାନେ ସୁରକ୍ଷା ଦାବି କରିଥିଲେ। ସଂଖ୍ୟାଲଘୁଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ସ୍ଥାପନ ଲାଗି ସେମାନେ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେବା ପରେ ଦେଶରେ ସଂଗଠିତ ହିଂସାକାଣ୍ଡରେ ଅନେକ ହିନ୍ଦୁ ମନ୍ଦିର, ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଆୱାମୀ ଲିଗ୍ ପାର୍ଟି ସହ ଜଡ଼ିତ ଅତି କମ୍ରେ ଦୁଇଜଣ ହିନ୍ଦୁ ନେତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଭାରତୀୟ ଆମେରିକୀୟ ସାଂସଦମାନେ ଆମେରିକୀୟ କଂଗ୍ରେସରେ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି। ବୈଦେଶିକ ସଚିବ ଆଣ୍ଟ୍ରୋନି ବ୍ଲିଙ୍କିନ୍ଙ୍କୁ ଚିଠି ମାଧ୍ୟମରେ ସାଂସଦମାନେ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ସୁରକ୍ଷା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବାକୁ ଦାବି କରିଛନ୍ତି। ଇଥାନଲ୍ ଉତ୍ପାଦନ ପାଇଁ ଏକ ବହୁମୁଖୀ ଏବଂ ଭବିଷ୍ୟତ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ସମବାୟ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଚିନି ଶିଳ୍ପ ସମୂହର ଜାତୀୟ ସମବାୟ ସଂଗଠନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଇଥାନଲ୍ ଉତ୍ପାଦନ ଏକ ଲାଭଜନକ ଏବଂ କାର୍ଯ୍ୟକ୍ଷମ ବ୍ୟବସାୟ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦେଶରେ 1000 କୋଟି ଲିଟରର ଇଥାନଲ୍ ଆବଶ୍ୟକ ପଡ଼ିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ସରକାର ଜୈବ ଇନ୍ଧନରେ ଇଥାନଲ୍ ମିଶ୍ରଣ ପରିମାଣକୁ ସୀମାକୁ ବୃଦ୍ଧି କରିବାକୁ କାର୍ଯ୍ୟ କରୁଛନ୍ତି। ଆସନ୍ତା 2030 ସୁଦ୍ଧା ପେଟ୍ରୋଲରେ 20% ଇଥାନଲ୍ ମିଶ୍ରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହା ପୂର୍ବରୁ ଏହି ଲକ୍ଷ୍ୟ ହାସଲ ସମ୍ଭବ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଇଥାନଲ୍ ମିଶ୍ରଣକୁ 26%କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏଥର ପ୍ୟାରିସ୍ ଅଲମ୍ପିକ୍ ସମ୍ପର୍କିତ କିଛି ଖବର। ପ୍ୟାରିସ୍ ଅଲମ୍ପିକ୍ସ ଆଜି ଶେଷ ହେଉଛି। ଗ୍ରୀଷ୍ମକାଳୀନ ଅଲମ୍ପିକ୍ସର ଏହି 33ତମ ସଂସ୍କରଣ ଗତମାସ 26 ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ 206 ଦେଶର 10,700 ପ୍ରତିଯୋଗୀ 32 କ୍ରୀଡ଼ା ପ୍ରତିଯୋଗିତାରେ 329 ପଦକ ପାଇଁ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଭାରତର 16 ପ୍ରତିଯୋଗିତା ପାଇଁ 117 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭାରତର ପ୍ୟାରିସ୍ ଅଲମ୍ପିକ୍ସ ଅଭିଯାନ ପ୍ରାୟତଃ ଶେଷ ହୋଇଛି। ଏହି ଅଲମ୍ପିକ୍ସରେ ଭାରତ ମୋଟ 6 ପଦକ ପାଇଛି, ସେଥିରେ 2 ରୌପ୍ୟ ଏବଂ 5 ବ୍ରୋଞ୍ଜ ପଦକ ରହିଛି। ଭାରତୀୟ ମହିଳା କୁସ୍ତିଯୋଦ୍ଧା ରିତିକା ହୁଦା 76 କିଲୋଗ୍ରାମରେ ଫ୍ରିଷ୍ଟାଇଲ୍ ପ୍ରତିଯୋଗିତାରେ କିର୍ଗିଜ୍ସ୍ତାନ ପ୍ରତିଯୋଗୀ ମେଡେଟ୍ କାଇଜି ଆଇପେରିଙ୍କଠାରୁ ପରାସ୍ତ ହୋଇଛନ୍ତି। ଗଲ୍ଫ ପ୍ରତିଯୋଗିତାରେ ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର 33 ଏବଂ 51 ସ୍ଥାନରେ ରହି ତାଙ୍କର ଅଲମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ଏପର୍ଯ୍ୟନ୍ତ 39 ସ୍ୱର୍ଣ୍ଣ ସହ ମୋଟ 90 ପଦକ ହାସଲ କରି ଚୀନ୍ ତାଲିକାର ଶୀର୍ଷରେ ଥିବାବେଳେ ଆମେରିକା 38 ସ୍ୱର୍ଣ୍ଣ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ୟାରିସ୍ ଅଲମ୍ପିକ୍ସରେ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗତଙ୍କ ଅଯୋଗ୍ୟତା ବିରୁଦ୍ଧରେ ଆଗତ ଆବେଦନ ଉପରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ୱୋର୍ଟସ୍ ସିଏଏଏସ୍ ମଙ୍ଗଳବାର ପର୍ଯ୍ୟନ୍ତ ରାୟ ପ୍ରକାଶକୁ ସ୍ଥଗିତ ରଖିଛି। ଆସନ୍ତା ମଙ୍ଗଳବାର ଭାରତୀୟ ସମୟ ରାତି 9:30 ମଧ୍ୟସ୍ଥ ଡାକ୍ତର ଆନାବେଲ୍ ବେନେଟ୍ଙ୍କ ଅନୁଯାୟୀ ଏହି ସମୟସୀମା ଧାର୍ଯ୍ୟ କରାଯାଇଛି। ଶୁଣାଣିରେ ଆନ୍ତର୍ଜାତିକ ଅଲମ୍ପିକ୍ସ କମିଟି ଏବଂ ଭାରତୀୟ ଅଲମ୍ପିକ୍ ସଂଘ ପକ୍ଷଭୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ 50 କିଲୋଗ୍ରାମ ବର୍ଗରେ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଫୋଗତଙ୍କ ଓଜନ ପ୍ରାୟ 100 ଗ୍ରାମ ଅଧିକ ଥିବା ଜଣାପଡ଼ିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତିମୋର ଲିସ୍ଟରେ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 109 ଅଧିକ ଅମଳକ୍ଷମ, ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକ ତତ୍ତ୍ୱଯୁକ୍ତ ଫସଲ ପ୍ରଜାତିର ଆଜି ଉନ୍କୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୱାଇନାଡ୍ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଜି ଉଦ୍ଯାପିତ ହେଉଛି ପ୍ୟାରିସ୍ ଅଲମ୍ପିକ୍ସ। 39 ସ୍ୱର୍ଣ୍ଣ ସହ ମୋଟ 90 ପଦକ ପାଇ ଏପର୍ଯ୍ୟନ୍ତ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି ଚୀନ୍। ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।